ଆସିଯାଇଛି ଆପଣଙ୍କ ପାଖକୁ। ତେବେ ଆଜିର ନ୍ୟୁଜ୍ଟି କ'ଣ ଆସନ୍ତୁ ଜାଣିନେବା। ଚଳିବନି ପୁରୁଣା ପ୍ରେମ, ନୂଆ ବର୍ଷରେ ନୂଆ ପ୍ରେମ। ସେଥିପାଇଁ ତ ସଞ୍ଜନାଙ୍କ ଲାଗି ଦିୱାନା ସଞ୍ଜୁ ଏବେ ଗଜବ ପ୍ରେମର ପାଠ ପଢ଼ାଇବାକୁ ଆସୁଛନ୍ତି, ଯାହାର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସାଇ ଶ୍ରଦ୍ଧା ଟେଲିପ୍ରଡକ୍ସନ ପ୍ରାଇଭେଟ ଲିମିଟେଡ୍ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ଅଜବ ସଞ୍ଜୁର ଗଜବ ଲଭ ନୂଆ ବର୍ଷରେ ମାନେ ଆସନ୍ତା ଜାନୁଆରୀ 11ରେ ମୁକ୍ତିଲାଭ କରୁଥିବା ପ୍ରଯୋଜନା ସଂସ୍ଥା ତରଫରୁ ଶୁଣିବାକୁ ମିଳିଛି। ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଷ୍ଟାର ସନ୍ ବାବୁସାନ ଓ ଚୁଲବୁଲି ଅର୍ଚ୍ଚିତା। ଦୁହେଁ ଦୀର୍ଘ ବର୍ଷ ପରେ ଏକାଠି ହୋଇଛନ୍ତି ଏହି ଫିଲ୍ମ ମାଧ୍ୟମରେ, ତେଣୁ ଉଭୟଙ୍କ ପ୍ରଶଂସକ ଉତ୍କଣ୍ଠାର ସହ ଦୁହିଁଙ୍କୁ ପରଦାରେ ଦେଖିବାକୁ ଅନେଇ ବସିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି, ପ୍ରଯୋଜନା କରିଛନ୍ତି ନିହାର ସାମଲ ଏବଂ ବିନି ସାମଲ। ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ, ସଂଳାପ ଲେଖିଛନ୍ତି ରଞ୍ଜିତ ପଟ୍ଟନାୟକ, କ୍ୟାମେରା ପରିଚାଳନା କରିଛନ୍ତି ସୀତାଂଶୁ ମହାପାତ୍ର, ସମ୍ପାଦନ ଭାର ବହନ କରିଛନ୍ତି ସୁକୁମାର ମଣି। ତେବେ ଫ୍ରେଣ୍ଡସ, ବାବୁସାନ ଏବଂ ଅର୍ଚ୍ଚିତାଙ୍କର ଏହି ଆଗାମୀ ଫିଲ୍ମ ଅଜବ ସଞ୍ଜୁର ଗଜବ ଲଭ୍‌ର ସଫଳତା ପାଇଁ ଆମେ ଅଲିଉଡ୍ ଡାଏରୀ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ।